ଏମିତି କ'ଣ ନେଇଛୁ?
ଆରେ ସାଙ୍ଗ, ଦୁଇ ମାସ ହେଲାଣି ଏମାନେ ରାଗ ଅଭିମାନରେ କଥା ହେଇନାହାନ୍ତି, ଇଏ କି ଭଲ ପାଇବେ?
ତୁ ଯେମିତି ଭଲ ପାଇବାରେ PhD କରି ପକେଇଛୁ ସେମିତି କହୁଛୁ,
ମୋତେ ଚାନ୍ସ ମିଳେ ନହେଲେ ମୁଁ
ଓହୋ ଛାଡ଼େ। ଆମେ ଆଜି ଯେଉଁ ପ୍ଲାନ୍ କରିଛେ ସେ ପ୍ଲାନ୍ରେ ସେ ଦୁଇ ଜଣଙ୍କର ରାଗ ଅଭିମାନ ସବୁ ଚୁଟକିରେ ଗାଏବ ହେଇଯିବ। ହଉ ଶୁଣୁ, ସେ ତତେ କଲ୍ କଲେ ତୁ ଉଠେଇବୁନି କି ମୁଁ ଉଠେଇବିନି, ହେଲା?
ଆଚ୍ଛା ଠିକ୍ ଅଛି, ସେ ତତେ କଲ୍ କଲେ ତୁ ବି ଉଠେଇବୁନି କି ମୋତେ କଲେ ମୁଁ ବି ଉଠେଇବି, ଠିକ୍ ଅଛି?
ଚାଲ ଯିବା।
କୋଉଠି ତୁ?
ଆଚ୍ଛା ତୁ କୋଉଠି?
ମତେ ନ କହି କେମିତି ପଳେଇଲୁ ୟାର?
ମତେ ନ କହି କେମିତି ଚାଲିଲୁ?
ହଁ ଓହୋ, ମୁଁ ୱେଟ କରୁଛି।
ଆରେ ଏଠି କାଇଁ କଣ କରୁଛ? ଚାଲ ଚାଲ ଘରୁ ଚାଲ ଚାଲ।
ହଉ ଯିବା।
ଆରେ ଇଏ କି ବର୍ଷା, ଏ ବର୍ଷାରେ ମୁଁ କେତେ ନଈ ପହଞ୍ଚି?
ମୁଁ ପହଁରି ପାରିବିନି ସାର, ମୁଁ
ଯାଏ। ଚାଲ ଚାଲ ଚାଲ, ତମେ ଚାଲ
ଛାଡ଼ି ବାବା।
ଆରେ କି କଥା
ଦେଖୁଛ? ଏଠି ବର୍ଷା ଆସିଛି।
ନା ଚାଲ 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 ଚାଲ, ତମେ ଚାଲ। ଆରେ ଭାଇ ତମେ ଚାଲ କହିଲି ପରା। ଆରେ ତମେ ଗଲେ ତ ମୁଁ ପୁଣି ଘରକୁ ଯିବି ନା। ତମେ ଯାଅ ବା କହିଲି, ତମେ ଯାଅ, ତମେ ବୁଝୁ ନା କାହିଁକି।
ଦେହରେ ଭରି ଦେ। ଆରେ ମା, ବର୍ଷା ଛାଡ଼ିଲେ ଆଜି ବା ଫୁଣି ନହେଲେ ବର୍ଷା ହେଇଯିବା।
ଆରେ ସାଙ୍ଗ କ'ଣ ହେଲା?
ଦେହରେ ଭରି ଦେ।